ହ୍ୟାଲୋ, ମୁଁ ସୁଶାନ୍ତ ରାଉତ ଏବଂ ମୁଁ ଜଣେ ସଫେଇ କର୍ମଚାରୀ ଭାବରେ ମୁଁ ଗୋଟେ ଗାଡ଼ି BMC ଏବଂ CFR ତରଫରୁ ମୁଁ ଗାଡ଼ିଟି ପାଇଛି। ସେ ଗାଡ଼ି ସବୁ ଗଳିକନ୍ଦି ଯାଇପାରିବ ଏବଂ ଅଳିଆ ବି ଆଣିପାରିବ, ଓଦା ଶୁଖିଲା ବି ଆଣିପାରିବ। ଏବଂ ମୁଁ ବହୁତ ପରିଶ୍ରମିକ ଥିଲି, କାମ କରୁଥିଲି ବାହାରେ, ଆଉ ଆଜି BMC CFR ତରଫରୁ ମୁଁ ଆଜି ଗାଡ଼ିଟି ପାଇଛି। ଆଉ ଗାଡ଼ିଟି ପାଇଥିବାରୁ ମୁଁ ଆଜି ବହୁତ ଖୁସି ଅଛି ଏବଂ ମୋ ପରିବାର ବି ଆଜି ଚଳିପାରିବ। ଆଉ ତେଣୁକରି ଖରାତରାରେ ବୁଲି କାମ କରୁଥିଲି ଏବଂ BMC କୁ ଏବଂ CFR କୁ ମୁଁ ଧନ୍ୟବାଦ ଜଣାଉଛି।